हरि हरि बोला धनखड़वासिनी शारदांक प्रीति अर्थे बोलानो एक बार हरि हरि
ନିକଟରେ ଶ୍ରୀକୃଷ୍ଣ ମାଧବ କାବ୍ୟରୁ କିଛି ଆଲୋଚନା କରିବି। ଆଜ୍ଞା, ତାରକା ବିନାଶେ କୈଳାସ ଧାମେ ଦେବ ଦେବ ପଞ୍ଚାନନ, ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଜନୁଜ ବିକଟାସୁରର ସନ୍ତାନ, ତାରକାସୁର କାର୍ତ୍ତିକେୟଙ୍କ ହସ୍ତରେ ବିନାଶ ହେବା ପରେ କୈଳାସ କନ୍ଦର ଅଧୀଶ୍ୱର ଦେବଦେବ ପରମ କାରୁଣିକ ମହାଦେବଙ୍କର ଆହ୍ୱାନ କ୍ରମେ 3300 କୋଟି ଦେବାଦେବୀ ଆସି ସମବେତ ହୋଇଛନ୍ତି। ତାରକାସୁର ବିନାଶରେ ଆନନ୍ଦ ଉତ୍ସବ ପାଳନ କରିବା ନିମିତ୍ତ ଆଦେଶିଲେ ଶୁଳି
ଆଦେଶିଲେ ଶୁଳି
ଅନୁଚରେ ରାଇ
ଅନୁଚରେ ରାଇ
କର ନୃତ୍ୟ ପ୍ରଦର୍ଶନ
କର ନୃତ୍ୟ ପ୍ରଦର୍ଶନ
କର ନୃତ୍ୟ ପ୍ରଦର୍ଶନ
କର ନୃତ୍ୟ ପ୍ରଦର୍ଶନ କର ନୃତ୍ୟ ପ୍ରଦର୍ଶନ
ପାଳନ୍ତି ପ୍ରଭୁ ବଚନ
ପାଳନ୍ତି ପ୍ରଭୁ ବଚନ ପାଳନ୍ତି ପ୍ରଭୁ ବଚନ ପାଳନ୍ତି ପ୍ରଭୁ ବଚନ
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଦେବ ଦେବ ନିର୍ଦ୍ଦେଶ ଦେଲେ ରେ ନନ୍ଦୀ ଭୃଙ୍ଗୀ ଅମର ଗଣଙ୍କ ଚିତ୍ତ ବିନୋଦନ ଲାଗି ତୁମେମାନେ ନୃତ୍ୟ ଗୀତ ପରିବେଷଣ କର ପଣ୍ଡିତେ, ସେଇଆ ହେଲା ନନ୍ଦୀ ଭୃଙ୍ଗୀ ଆଦି ଅନୁଚର ମାନେ ଆଜି ଦେବ ମଣ୍ଡଳୀଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି। ଆଜ୍ଞା, ନୃତ୍ୟ ପରିବେଷଣ ହେଉଛି ସେତିକି ବେଳେ ଘଟଣାଟି ହେଲାଣି। କଣ
ହେଲା
ताल भंग करे नंदी अबस पादरे एबे
अबस पादरे
डाकंती धूर जटि भ्रम टुटाओ रे बारे एबे
टुटाओ रे बारे
हिमंत मंडली लक्ष्य देबे नृत्य गीतरे रत थिबा समय रे मंदिर पाद जोड़िक अवस होई क्रमे क्रमे ताल भंग हेला देवगण सहित मध्य देव देव महादेव नृत्य संगीत परिवेशन देखुथिले मंदिर हठात ताल भंग हेबार देखि निज आसन रे बसी देव देव महादेव डाक पकेले नंदी ताल भंग हेउची तुमको सतर्क कर दि
जाऊँ
बारे निजर भूल संशोधन कर नृत्य परिवेशन कर
चमकी पड़े वीर बोर से
चमकी पड़ा पुनराय निजर त्रुटि को संशोधन करी मिसी पंडित नृत्य परिवेशन
करम
विपाक हुए
आन
करी न पारे के जेते बेले कर्म विपाक आरंभ हुए बल प्रयोग
करी
एड़े पारे ना द्वितीय बार आज्ञा नंदीर ताल भंग हेला ए घटना देखी देव देव महादेव हेले क्रोधरे अग्नि शर्मा त्रिनयन रु हेलाणी अग्निर स्फुरण कंपी उठिलाणी हस्तर डम्बरु आज क्रोध बही शूल पानी बोले आरे रे दुराचार मंड कलु सर्व आयोजन मोर लज्जित हेबा मो हेला सार यही अवसरे हम कोईला सोपुरे रे देव देव महादेव डाकिले ए उद्धत युवक तेतीस कोटी देवादेवी को आह्वान करी जो आयोजन मुझी तु पंड कर सर्वसमक्ष मत अपमानित कलु मु ते निर्देश देली यही मुहूर्त कपिलास कंदर रु बाहरी जा मुख मु दर्शन करने को चाहे ना
क्षमा दियो आहे पिता सेवक जन रे क्षमा दियो
प्रभु शूल पाणी पाद तले पड़ी नंदी डाकुची हे पिता आउ अतीतर पुनरावृत्ति हेब नाही ये बारे मत क्षमा दियंतु आज्ञा क्रोधान्वित देव देव महादेव कहिले रे मुढ़ मु जहा कहिछे ताहा केबे प्रत्याहार करि पारिबि नाही
पथे पथि कहला से नंदी वीर
नंदी वीर
अश्रु झरई झर
धारा
ঘরে মৃয়ম নাণ যায় সে দ্রবে
শ্রোতা
মন্ডলী লক্ষ্য দেবে ঠাকুরঙ্ক পাদ তলে শেষ প্রণাম করি ধীরে ধীরে নন্দী আজি চালি যাচ্ছি আখিরু ধার ধার লুহ গড়ি যাচ্ছি কুয়াড়ে যাব কিছু স্থির করে পারুনি তথাপি আজ্ঞা তাকে যাওয়া পড়ব আজ নুয়া রূপে নুয়া সাপুয়া কেড়ারে মন পাগলা
সাপমালা বেকে গোড়াই হইন
সাপমালা বেকে গোড়াই হইন
সাপমালা বেকে গোড়াই হইন
সাপমালা বেকে গোড়াই হইন
হই ভুলু থাই অধা
লঙ্গলা রে মন পাগলা আজে নুয়া রূপে নুয়া সাপুয়া কেলা রে মন পাগলা
তার লাউ তু মুড়া হস্তে ধরি নাহি সে ঝুলা
নাহি তার লাউ তু মুড়া হস্তে ধরি নাহি সে ঝুলা
ডিবি 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 ডম্বরু বজায়
ডিবি 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 ডম্বরু বজায়
চালু চালু হুয়ে গঞ্জেই দড়া সবু রখন্তি গধ আম খেলা চড়ে বড়
খেলা সবু রখন্তি গধ আম খেলা চড়ে বড়
গোধি চর্ম সিনা খেলায় রখন্তি
গোধি চর্ম সিনা খেলায় রখন্তি
পঞ্চানন আম খেলা জন দেই মন কর্ণ
আজি নুয়া রূপে নুয়া
যাহা যাহা কাব্য মান হুয়ে আলোচন
আজি নুয়া রূপে নুয়া
নন্দী বীর কইলা সুবিধায় যে নেই
আজি নুয়া রূপে নুয়া
নিকাঞ্চন বন মধ্যে প্রবেশ হুয়ই
নুয়া রূপে নুয়া
সেবন র মহিমা যে অটই বিচিত্র
নুয়া রূপে নুয়া
তিনি পুরে দেখিবা কু ন মিলে অন্যত্র
নুয়া রূপে নুয়া
পার্বতীঙ্ক রক্ষিত সে অরণ্য অটই
নুয়া রূপে নুয়া
পুরুষ যে প্রবেশিলে স্ত্রী হই যাই
নুয়া রূপে নুয়া
সাপুয়া কেড়ারে
মন পাগলা
আজি নুয়া রূপে নুয়া সাপুয়া কেড়ারে
হিমন্ত মন্ডলী লক্ষ্য দেবে কৈলাসরু বহিষ্কৃত হই নন্দী যাই পৌঁছিছি এক নিকাঞ্চন বন মধ্যে সে বনটি হচ্ছে দেবী পার্বতীঙ্কর রক্ষিত বন মহিমা তার অতি আশ্চর্য যদি কেহি পুরুষ সে বন মধ্যে প্রবেশ করিব তেবে সে স্ত্রী হইযিব নন্দী তো আজ্ঞা জানিনি যেতবে বন মধ্যে প্রবেশ করিছি হঠাৎ গোটিয়ে নারী রে পরিণত হেলা এ ঘটনাকু দেখি ছানিয়া হই বনর দৌড়ুছি নন্দী আজ্ঞা বন সরি যাইছি ঘটনাটি কোন হইছি বন প্রান্তে তপি দুর্বাসা ବ୍ରହ୍ମଚାରୀ ଦୁର୍ବାସା ପାର୍ବତୀଙ୍କର ରକ୍ଷିତ ବନ ପ୍ରାନ୍ତରରେ ତପସ୍ୟାରେ ମଗ୍ନ ଥିବା ବେଳେ ହଠାତ୍ କାନରେ ବାଜିଲା ଅବଳାର କଣ୍ଠ ସ୍ୱନ। ଦୁର୍ବାସାଙ୍କର ତପ ଭାଙ୍ଗିଗଲା। ଦେଖିବାକୁ ପାଇଲେ ନାରୀ ଜଣେ କାନ୍ଦି କାନ୍ଦି ଦୌଡୁଛି। ଦୁର୍ବାସା ଡାକୁଛନ୍ତି, କିଏ ତୁମେ ମା? ଅପେକ୍ଷା କରି ପ୍ରକାଶ କର, କାହିଁକି ଏପରି କାନ୍ଦୁଛ ଏବଂ କୁଆଡେ ଯାଉଛ? ଆଜି ନାରୀ ବେଶୀ ନନ୍ଦୀ ବୀର, ପୁରୁଷ ଥିଲେ ମତେ ନାରୀରେ ତ ପରିଣତ କଲୁ, ଏଥର ପୁଣି କି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ? ପଛରୁ ଆଜ୍ଞା ଋଷି ଡାକୁଛନ୍ତି, ମା ମୁଁ ହେଉଛି ମହାତପା ମହର୍ଷି ଦୁର୍ବାସା, ମତେ ଭୟ କର ନା, ମୋ ନିକଟକୁ ଆସି ନିଜର ଦୈନ୍ୟକୁ ପ୍ରକାଶ କର। ଆଜ୍ଞା ନାରୀ ବେଶୀ ନନ୍ଦୀ ଭୟଭୀତ ହୋଇ ଦୌଡି ଦୌଡି ପଳେଇ ଯାଉଛି। ଲୋ ସ୍ପର୍ଦ୍ଧିତା ନାରୀ, ସ୍ପର୍ଦ୍ଧିତା ନାରୀ, ନ ମାନି ବଚନ, କରୁ ମୋତେ ପ୍ରତ୍ୟାଖ୍ୟାନ, ଆଜି ଦେଲି ଅଭିଶାପ, ତତ୍କ୍ଷଣେ ତୋ ପାଦ ଆମନ୍ତ୍ରଣ ଭାଙ୍ଗୁ ତୋ ଗରବ। ମୁନି ବାକ୍ୟ ଅନ୍ୟଥା ନୋହି ବଲ, ଋଷି ଦୁର୍ବାସା ଡାକୁଛନ୍ତି, ଲୋ ସ୍ପର୍ଦ୍ଧିତା, ତୋ ଦୁଃଖ ଜାଣିବା ପାଇଁ ମୁଁ ବାରମ୍ବାର ଡାକୁଥିଲେ ମଧ୍ୟ ମତ ଗର୍ବରେ ଚାଲି ଯାଉଛୁ, ତେଣୁ ମୁଁ ତତେ ଅଭିଶାପ ଦେଉଛି, ପାଦ ଯୋଡ଼ିକରେ ତୋର କୁଷ୍ଠ ବ୍ୟାଧି ହେଉ, ସେଇ ହେବ ତୋ ପାଇଁ ଚରମ ଶାସ୍ତି। ଲୋ ଆଜ୍ଞା ଋଷି ବାକ୍ୟ ଅନ୍ୟଥା ନୋହିଲା, ସଙ୍ଗେ ସଙ୍ଗେ କୁଷ୍ଠ ବ୍ୟାଧି ହେଲା, ସେଠି ପଡେ ଖଣ୍ଡ ଖଣ୍ଡ ମାଂସ, ବିକୃତ ଯେ ଶରୀର ବିଶେଷ, ପରେ ପଡିଣ ନନ୍ଦୀ ପରିଚୟ ଦିଏ କାନ୍ଦି କାନ୍ଦି,
ବୋଲ ହିଏ ଯତିବର ହେବାର ହେଲା ଏଥର ମୁକ୍ତି ପାଇବି କିପରି ତୁହେ ମୋତେ ଦୟା କରି ଦୁର୍ବାସାଙ୍କ ପାଦ ତଳେ ପଡି ନନ୍ଦୀ ଯେତେବେଳେ ନିଜର ପରିଚୟ ଦେଲା ଋଷି ଦୁର୍ବାସା ଡାକୁଛନ୍ତି ବାବୁରେ ନନ୍ଦୀ ତତେ ଯେଉଁ ଅଭିଶାପ ଦେଇଛି ସେଥିରୁ ମୁକ୍ତି ପାଇବାର ଉପାୟ କହୁଛି ଶୁଣୁ ଯେଉଁଦିନ ଦେବଦେବ ମହାଦେବ କୃଷ୍ଣ ବେଶ ଧରି ମୋହନ ମୁରଲି ବଜେଇବେ ସେଇଦିନ ତୁ ବ୍ୟାଧିମୁକ୍ତ ହେବୁ
ଆସିବ କି ମୋ ଭାଗେ ସେହି ସୁଦିନ
ନନ୍ଦୀ ଡାକୁଛି ଏ ଅସମ୍ଭବ କଥା ସମ୍ଭବ ହେବ ନାହିଁ କିମ୍ବା ମୋ ଭାଗ୍ୟରେ ସେ ଶୁଭ ଦିନ ଆସିବ ନାହିଁ ଶିବ ହେବେ ବିଷ୍ଣୁ ଅବତାରୀ ମୋହନ ମୁରଲି ବଜେଇବେ ଏ କଥା ସମ୍ପୂର୍ଣ୍ଣ ଅସମ୍ଭବ
ଗଙ୍ଗା ଜଳେ ପରାଣ ଦେବୀ ହରାଇ ବୃଥା ଜୀବନ ରହି ଜୀବନ ଜୀବନ
ଏ ଜୀବନକୁ ନ ରଖି ଗଙ୍ଗା ଜଳରେ ଆତ୍ମଘାସ ଦେବି ଏଇ କଥାକୁ ଆଜ୍ଞା ଚିନ୍ତା କରି କାନ୍ଦି କାନ୍ଦି ଚାଲିଛି ନାରୀ ବେଶୀ ନନ୍ଦୀ
ମନ ଜାନେ ଆରୋହୀନ ବ୍ରହ୍ମାଙ୍କ ନନ୍ଦ
ନାରଦ ମନଯାନ ଆରୋହଣ କରି ଆଜ୍ଞା ଯାଉଥିଲା ବେଳେ କାନରେ ବାଜିଲା କାହାର କାନ୍ଦଣା ସ୍ୱର ମନଯାନ ଅବତରଣ କରାଇଲେ ଘଟଣାଟିକୁ ଜାଣିବା ଉଦ୍ଦେଶ୍ୟରେ ନାରଦ ଯାଇ ପଣ୍ଡିତେ ନାରୀ ରୂପୀ ନନ୍ଦୀ ନିକଟରେ ପହଞ୍ଚିଛନ୍ତି
ମନ ଗହନରେ ଲାଗିଲେ ଅନଳ ସହଜରେ ତାହା ଲିଭେ ନାହିଁ
ବିସର୍ଜନ କରିବାର ସଂକଳ୍ପ ନେଇଛି ନନ୍ଦୀ ଆଉ ଅଳ୍ପ କ୍ଷଣ ପରେ ଜୀବନ ପ୍ରଦୀପ ହେବ ନିର୍ବାପିତ ହଠାତ ଯେତେବେଳେ ଦେବଶ୍ରୀ ନାରଦଙ୍କୁ ଦେଖିଲା କ୍ରନ୍ଦନ ଧ୍ୱନି ତାର ବେଳକୁ ବେଳ ଦ୍ୱିଗୁଣିତ ହେଲା ନାରଦ ଆଜ୍ଞା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଚିନ୍ତା କରୁଛନ୍ତି ଏ ନାରୀ ଜଣଙ୍କ କିଏ ତା ଛଡା ମତେ ଦେଖି ସେ କାହିଁକି କାନ୍ଦିବାରେ ଲାଗିଛି
ଦେବଦେବ ପଞ୍ଚାନନ ଭୃତ୍ୟଟେ ଗୀତାଡ଼ିଲେ କୋଧ ଆଜ୍ଞା ନାରୀ ରୂପୀ ନନ୍ଦୀ ନିଜର ସମସ୍ତ ପରିଚୟ ଦେଇ କହିଲା
କଣ
କିପରି ସେ ନାରୀ ବେଶ ହେଲା ଏବଂ ଶରୀର ତାର କୁଷ୍ଠ ବ୍ୟାଧି ଯୁକ୍ତ ହେଲା ସମସ୍ତ କଥାକୁ ନାରଦଙ୍କ ନିକଟରେ ବୟାନ କଲା ଡାକିଲା ହେ ଦେବର୍ଷି ଦେବ ଦେବ ମହାଦେବ କୃଷ୍ଣ ରୂପରେ ମୋହନ ମୁରଲୀ ବଜେଇବେ ମୋ କାନରେ ବାଜିବା କ୍ଷଣି ମୁଁ ବ୍ୟାଧି ମୁକ୍ତ ହେବି ଏ କଥା ସମ୍ପୂର୍ଣ୍ଣ ଅସମ୍ଭବ ବରଂ ଜୀବନକୁ ନ ରଖି ଗଙ୍ଗା ଜଳରେ ଆତ୍ମଘାସ ଦେବି ଯିବା ବେଳେ ପ୍ରଭୁଙ୍କ ନିକଟରେ ଗୋଟିଏ ଖବର ଦେବ
କଣ
କ୍ଷମିବେ ମୋ ଦୋଷ ସେ ଭୋଳା ମହେଶ ଏତିକି ପାଦରେ ପ୍ରଭୁଙ୍କୁ ମୋର ଏତିକି କହିବ ମୋର ସମସ୍ତ ଦୋଷକୁ କ୍ଷମା ଦେଇ ପର ଜନ୍ମରେ ତାଙ୍କ ଶ୍ରୀପଦରେ ସ୍ଥାନ ଦେବେ ନନ୍ଦୀ ଠାରୁ ଏକଥା ଶୁଣି ଆଶ୍ୱାସନା ଦେଇ ନାରଦ କହୁଛନ୍ତି ବାବୁରେ ନନ୍ଦୀ ତୁମେ ଧୈର୍ଯ୍ୟ ଧରି ରୁହ ଯାଉଛି ଚେଷ୍ଟା କରିବି ତୁମେ ନିଶ୍ଚିତ ବ୍ୟାଧି ମୁକ୍ତ ହେବ ଆଶ୍ୱାସନା ବାଣୀ ଦେଇ ନନ୍ଦୀକୁ
ଆଶ୍ୱାସନା ବାଣୀ ନନ୍ଦୀକୁ
କଲେ ସେ ସ୍ଥାନୁ ଗମନ ଦେଖନ୍ତି ବୀର ସମନ
ବୀର ଦେଖନ୍ତି ବୀର ସମନ
ଦେବର୍ଷି ନାରଦ ଆଜି ନନ୍ଦୀ ନିକଟରୁ ବିଦାୟ ନେଇ ଯାଇ ପଣ୍ଡିତେ ପହଞ୍ଚି ଯାଇଛନ୍ତି କୈଳାସରେ ଦେଖିଲେ ପଶୁପତିଙ୍କର ବୀର ସମନ ଡାକିଲେ ପ୍ରଭୁ ଅକିଞ୍ଚନ ଜାଣିପାରେ କି ଆପଣଙ୍କର କାହିଁକି ଏପରି ବୀର ସ୍ୱଭାବ ଶୁଣ ଆହେ ଦେବ ଯତି ମୁଁ ମୂଢ଼ ମୋତେ
ଶୁଣ ଆହେ ଦେବ
ମୁଁ ନନ୍ଦୀକୁ କୈଳାସରୁ ବାହାର କରି ବାହାର ହୋଇ ଯିବା ଲାଗି ଆଦେଶ ଦେଲି ନନ୍ଦୀ ଚାଲିଯିବା ପରେ କୈଳାସପୁର ମୋର ଶ୍ରୀହୀନ ହୋଇପଡ଼ିଛି ତୁମେ ହେଉଛ ତିନିପୁରର ବାର୍ତ୍ତାବହ ମୋର ପ୍ରିୟ ଭୃତ୍ୟକୁ କେଉଁଠି ଦେଖିଛ କି ନାରଦ ଡାକିଲେ ପ୍ରଭୁ
ପ୍ରଭୁ
ଗଙ୍ଗା କୂଳେ ଭୃତ୍ୟ ତବ ପାଉଛି କଷଣ ମୁକ୍ତ କର ତାରେ ଯାଇ ହୋଇ ନାରାୟଣ ହୋ ଠାକୁରେ ଗଙ୍ଗା କୂଳରେ ତୁମର ପ୍ରିୟ ଭୃତ୍ୟ ନନ୍ଦୀ ନାରୀ ରୂପ ହୋଇ କୁଷ୍ଠ ବ୍ୟାଧି ଯନ୍ତ୍ରଣାରେ ଛଟପଟ ହେଉଛି ତୁମେ ନାରାୟଣ କୃଷ୍ଣ ରୂପ ହୋଇ ତାକୁ ଯାଇ ଉଦ୍ଧାର କର ହେ ବିସର୍ଜ ହୋଇଗଲେ ଦେବ ଦେବ ମହାଦେବ ଡାକିଲେ ଦେବର୍ଷି ମୁଁ ତ ଦେବ ଦେବ ମହାଦେବ ମୁଁ ପୁଣି କେମିତି ନାରାୟଣ କୃଷ୍ଣ ହେବି ନାରଦ ଡାକିଲେ ପ୍ରଭୁ ଦୁର୍ବାସାଙ୍କ ଅଭିଶାପ ହେତୁ ନନ୍ଦୀ କୁଷ୍ଠବ୍ୟାଧିରେ କଷ୍ଟ ଭୋଗ କରୁଛି ଦୁର୍ବାସା କହିଛନ୍ତି ଯେଉଁଦିନ ଆପଣ କୃଷ୍ଣ ରୂପକୁ ଧାରଣ କରି ମୋହନ ମୁରଲୀ ବଜେଇବେ ସେ ବଂଶୀ ସୋନ ନନ୍ଦୀ କାନରେ ବାଜିବ ସେଇଦିନ ନନ୍ଦୀ ବ୍ୟାଧି ମୁକ୍ତ ହେବ ଏ କଥା ଶୁଣିବା ସଙ୍ଗେ ସଙ୍ଗେ ଦେବ ଦେବ ମହାଦେବ ମନରେ ଭାବିଲେ ଯାଉଛି ଗୋପପୁରକୁ ଯିବି କୃଷ୍ଣ ଠାକୁରଙ୍କୁ ଅନୁନୟ କରି ତାଙ୍କରି କୃପାରୁ କୃଷ୍ଣ ରୂପ ଧାରଣ କରି ନନ୍ଦୀକୁ ବ୍ୟାଧି ମୁକ୍ତ କରିବାକୁ ଚେଷ୍ଟା କରିବି
ଏତେ ଭାବି ଦେବ ଦେବ କରିଲେ ଗମନ କୃଷ୍ଣଙ୍କ ପାଶେ ମିଳିଲେ ସେ ଗୋପ ଭୁବନ ଧୀରେ ହ
ଦେବ ଦେବ ମହାଦେବ ପଣ୍ଡିତ ଠାକୁର କୃଷ୍ଣଙ୍କ ନିକଟରେ ଗୋପ ଭୁବନରେ ଯାଇ ପହଞ୍ଚିଲେ ଏବଂ ସମସ୍ତ କଥା କୃଷ୍ଣଙ୍କୁ ଅବଗତ କରାଇ କୃଷ୍ଣ ରୂପ ହେବା ପାଇଁ ଜଣାଇଛନ୍ତି ଏ କଥା ଶୁଣିବା ମାତ୍ରେ ରଙ୍ଗଧରରେ ସ୍ମିତ ହାସ୍ୟର ରେଖା ଫୁଟାଇ ମନରେ ଭାବୁଛନ୍ତି ଚକ୍ରପାଣି ଅମର ବର୍ଗଙ୍କ ଈର୍ଷା ମୋର ସୁଖ ଦେଖି
ଆସି ଅଛନ୍ତି କୈଳାସ ଉପେକ୍ଷେ
କଂସ ପ୍ରତାପରୁ ଦେବତା ତଥା ପୃଥିବୀବାସୀଙ୍କୁ ରକ୍ଷା କରିବା ପାଇଁ ମୋର ଏ ମାନବ ଅବତାର କିନ୍ତୁ ଏ ଦେବତାମାନେ ଈର୍ଷାନ୍ୱିତ ହେଉଛନ୍ତି ମୁଁ କାଳେ ସୁଖ ଭୋଗ କରୁଛି
ଆଜି ତ ଏତେ ଦିନେ ମିଳିଛି
ଦିନ ପରେ ସୁଯୋଗ ମିଳିଛି ଦେବ ଦେବ ମହାଦେବ ଆସିଛନ୍ତି ମୋ ସୁଖରେ ଭାଗିଦାର ହେବା ପାଇଁ କୃଷ୍ଣ ଡାକିଲେ ହେ ଉମାପତି ଆପଣଙ୍କର ମନବାଂଛା ପୂରଣ ହେବ ସ୍ୱଇଚ୍ଛାରେ ଆପଣଙ୍କ ରୂପକୁ ମୁଁ ଧାରଣ କରି ମୋ ରୂପକୁ ମୁଁ ଆପଣଙ୍କୁ ପ୍ରଦାନ କଲି ହଉ ଶୁଣିବେ ଗୁଣିକ ଜନ କୃଷ୍ଣ ରୂପ ହେଲେ ପଞ୍ଚାନନ କପଟେ ଡାକନ୍ତି ପୁଣ ଚାଲ ବୁଲିବା ଗୋପ ଭୁବନ ଦୁଇ ଦେବ ଏକ ହୋଇ ଦାଣ୍ଡେ ଯାଆନ୍ତେ ପଥ ବାହି ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ କୃଷ୍ଣ ରୂପ ହୋଇଥିବା ଦେବ ଦେବ ମହାଦେବଙ୍କୁ ଗୋପ ଭୁବନରେ ବୁଲେଇ ଆଣିବା ପାଇଁ ଠାକୁର କୃଷ୍ଣ ସାଙ୍ଗରେ ନେଇ ବାହାରିଗଲେ ଆଜ୍ଞା ଘଟଣାଟି କଣ ହୋଇଛି ଚନ୍ଦ୍ରସେନାପୁର ସମ୍ମୁଖରେ ଦୁଇ ଦେବତା ଯେତେବେଳେ ପହଞ୍ଚି ଯାଇଛନ୍ତି ଦେଖିବାକୁ ପାଇଲେ ବୁଢ଼ୀ କୁଟିଳା ଆଜ୍ଞା ଦାଣ୍ଡ ଦୁଆରେ ବସିଛି କୃଷ୍ଣ ରୂପୀ ଦେବ ଦେବ ମହାଦେବଙ୍କୁ ଠାକୁର କୃଷ୍ଣ ଇଙ୍ଗିତ ଦେଲେ ଦୁଆର ମୁହଁରେ ଆଇ କୁଟିଳା ବସିଛି ତାକୁ ନମସ୍କାର ହେବା ପାଇଁ କୃଷ୍ଣଙ୍କ କପଟକୁ ଆଜ୍ଞା ବୁଝି ନ ପାରି ଦେବ ଦେବ ମହାଦେବ କୃଷ୍ଣ ରୂପରେ ତ ଅଛନ୍ତି ଯାଇ ଆଜ୍ଞା କୁଟିଳାକୁ ନମସ୍କାର ହେବା ମାତ୍ରେ ଗରଜି ଡାକିଲା ଲୋ ଜଟିଳା ଝିଅ ଝାଡୁ ମୁଠାଣ ସାହସତାର ଆସି ମିଳିଲାଣି ମୋର ପୁଅ ଗର୍ଜି ଉଠିଲା କୁଟିଳା ବୁଢ଼ୀ ଝିଅକୁ ତାର ଡାକୁଛି ଲୋ ଜଟିଳା ଝାଡୁ ମୁଠା ଆଣେ ଇଏ ନନ୍ଦିଆ ପୁଅ ଆମ ଘରକୁ ଆସି ହଟାରେ ମତେ ପୁଣି ଜୁହାର ହଉଛି ଆଜି ତା ମଜାଟା ଦେଖିବା ଡାକ ପାଇବା ମାତ୍ରେ ଜଟିଳ ଆଜ୍ଞା ଦୁଇ ମୁଠା ଛାଞ୍ଚୁଣୀ ଧରି ବାହାରକୁ ବାହାରି ଆସିଲା। ଦେବଦେବ ମହାଦେବ ତ ଆଜ୍ଞା କୃଷ୍ଣ ରୂପରେ ଅଛନ୍ତି, ଇଏ କଥା ଜାଣିନାହାନ୍ତି। ତେଣୁ ମା ଝିଅ ଦୁଇ ଜଣ ଯାକ କୃଷ୍ଣ ରୂପରେ ଥିବା ଶିବ ଠାକୁରଙ୍କୁ କାବୁ କରି ନେଇ ଛାଞ୍ଚୁଣୀ ମୁଠାରେ ବହେ ବାଡ଼େଇଲେ।
ମହନ ବେଣୁ ନେଲେ ହୋ ତୁ ଛଡ଼ାଏ ଯନ୍ତ୍ରଣାରେ କାତର ଚଣ୍ଡିକା ସାଇ
ଚଟିଳା ଏବଂ କୁଟିଳା ଠାକୁରଙ୍କ ହାତରୁ ମୋହନ ମୁରଲୀକୁ ଛଡ଼ାଇ ନେଇଗଲେ। କୃଷ୍ଣ ରୂପୀ ଦେବଦେବ ମହାଦେବ ଝାଡୁ ପାହାର ଖାଇ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହେଉଛନ୍ତି। ବଂଶୀକୁ ନେଇ ସିନ୍ଧୁକରେ ରଖି ତାଲା ପକାଇ ଚାବିନେମ୍ ଥାଟିକୁ ନେଇ ମା ଝିଅ ଦୁଇ ଜଣ ଯାକ ଯମୁନାକୁ ସ୍ନାନ କରିବା ନିମିତ୍ତ ବାହାରିଗଲେ।
ଥୋଇ ଚାବି ନେଥା ପଶିଲେ ଜଳରେ ହୋ ଗଗନେ ଗୋଟେ ସଂଚାଣ ଦେଖିଲା ନେତ୍ରରେ ହୋ
ଦେବେ। ଚାବିନେଥାଟିକୁ କୂଳରେ ଥୋଇ ମା ଝିଅ ଦୁଇ ଜଣ ଯାକ ଯମୁନା ଜଳରେ ପଶି ଆଜ୍ଞା ସ୍ନାନ କରୁଛନ୍ତି। ଖାଦ୍ୟ ସନ୍ଧାନୀ ସଞ୍ଚାଣଟିଏ ଆକାଶ ମାର୍ଗରେ ଉଡୁଥିବା ବେଳେ ହଠାତ୍ ନଜର ପଡିଲା ଚାବିନେଥାଟି ଉପରେ। ସଞ୍ଚାଣଟି ଚାବିନେଥାଟିକୁ ତଳୁ ଉଠେଇ ନେଇ ପୁନରାୟ ଆକାଶକୁ ଉଡିଗଲା। ଜଟିଳା ଏବଂ କୁଟିଳା ଦୁଇ ଜଣ ଯାକ ଚାହିଁଛନ୍ତି ଥଣ୍ଟ ନଖେ ବିଦାରିଣ ଫିଙ୍ଗିଲା ଜଳରେ
ଫିଙ୍ଗିଲା ଜଳରେ
ନାଗ ଏକ ହରି ନେଲା ତାହା ଏ
କାଳରେ
ସଞ୍ଚାଣଟି ଆଜ୍ଞା ନଖରେ ରାମ୍ପୁଡିଲା ଥଣ୍ଟରେ ଆଘାତ କଲା। ଯେତେବେଳେ ଜାଣିଲା ଏହା ତାର ଖାଦ୍ୟ ସାମଗ୍ରୀ ନୁହେଁ ତାକୁ ଯମୁନା ଦଳରେ ଫୋପାଡ଼ି ଦେଲା। ଯମୁନା ଦଳରେ କାଳିଅ ବଂଶୀ ନାଗଟିଏ ବୁଲୁଥିଲା, ଚାବିନେଥାଟିକୁ ପାଇ ସେ ପଣ୍ଡିତେ ନେଇ ଚାଲିଗଲା। ନନ୍ଦୀ ରହିଲା ଗଙ୍ଗା କୂଳରେ ଚାବି ରହିଲା ନାଗ ନବରେ ବଂଶୀ ରହିଲାଣି ସିନ୍ଧୁ କରେ ମହାଦେବ ଛନ୍ତି କୃଷ୍ଣ ରୂପରେ ଆଜ୍ଞା ବଡ଼ ଅଡୁଆ କଥାଟା ହୋଇଗଲା। ସିନ୍ଧୁକ ଭିତରେ ଚାବିନେଥାଟି ରହିଲା କେମିତି ଆଜ୍ଞା ଉଦ୍ଧାର ହେବ। ଗରୁଡ଼କୁ ସ୍ମରଣ କଲେ ପରମ ବ୍ରହ୍ମ ନାରାୟଣ ଠାକୁର କୃଷ୍ଣଚନ୍ଦ୍ର ଆଜ୍ଞା ଗରୁଡ ଆସି ନାଗନବରରୁ ଉଦ୍ଧାର କଲା ଚାବିନେଥାଟିକୁ। ବଂଶୀକୁ ଉଦ୍ଧାର କରିବା ପରେ ଦେବଦେବ ମହାଦେବ କୃଷ୍ଣ ରୂପରେ ଥାଇ ମୋହନ ମୁରଲୀ ବଜାଇବା କ୍ଷଣି କୁଷ୍ଠବ୍ୟାଧି ମୁକ୍ତ ହେଲା ନନ୍ଦୀବୀର।
ଭାଲୋ ବିରାଜ ବଦ୍ରିନାଥ ଜଙ୍ଗଲ ହୁଁ ଭାଲୋ ବିରାଜ ବଦ୍ରିନାଥ ଜଙ୍ଗଲ ହୁଁ
ଆଛା ବିରାଜ ବଦ୍ରିନାଥ ଜଙ୍ଗଲ ହୁଁ
ଆଛା ବିରାଜ ବଦ୍ରିନାଥ ଜଙ୍ଗଲ ହୁଁ
ଭାଲୋ ବିରାଜ ଜୀ ଆଛା ବିରାଜ ଜୀ
ଭାଲୋ ବିରାଜ ଜେ ଆଛା ବିରାଜ ଜେ
ଆଛା ବିରାଜ ବଦ୍ରିନାଥ ଜଙ୍ଗଲ
ଭାଲୋ ବିରାଜ ବଦ୍ରିନାଥ ଜଙ୍ଗଲ
ଚମ୍ପା ବକୁଲ ଦିଲେ ତାଇ ଶିବ ମୋର ଘିନ ଇନାରେ
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 ଶିବ ମୋର ଘିନ ଇନାରେ ଶିବ ମୋର ଘିନ ଇନାରେ
ଶିବ ମୋର ଘିନ ଇନାରେ ଶିବ ମୋର ଘିନ ଇନାରେ
ଶିବ ମୋର ଘିନ କେବଳ ଧୂତୁରାର ଫୁଲ ଜଙ୍ଗଲ
ଭାଲୋ ବିରାଜ ବଦ୍ରିନାଥ। ବଦ୍ରୀନାଥ ଜଙ୍ଗଲ ଲହ ଆଛା ରେ ରାଜ ବଦ୍ରୀନାଥ ଜଙ୍ଗଲ ଲହ
ଖଣ୍ଡ ସାକର ଦିଲେ ତାଇ ଶିବ ମୋର ଭୁଞ୍ଜଇନାରେ
ଖଣ୍ଡ ସାକର ଦିଲେ ତାଇ ଶିବ ମୋର ଭୁଞ୍ଜଇନାରେ
ଶିବ ମୋର ଭୁଞ୍ଜଇନାରେ
ଶିବ ମୋର ଭୁଞ୍ଜଇନାରେ ଶିବ ମୋର ଭୁଞ୍ଜଇନାରେ ଶିବ ମୋର ଭୁଞ୍ଜଇନାରେ
ଶିବ ମୋର ଭୁଞ୍ଜଇ କେବଳ ଭାଙ୍ଗ ବେଶର ବାଟା ଜଙ୍ଗଲ ଲହୁଁ
ଭାଲୋ ରେ ରାଜ ବଦ୍ରୀନାଥ ଜଙ୍ଗଲ ଲହୁଁ
ଆଛା
ରେ ରାଜ ବଦ୍ରୀନାଥ ଜଙ୍ଗଲ
ଲହୁଁ ହାତୀ ପଇଡାଲ ଦିଲେ ତାଇ ଶିବ ମୋର ଚଢ଼ଇ ନାରେ
ହାତୀ ପଇଡାଲ ଦିଲେ ତାଇ ଶିବ ମୋର ଚଢ଼ଇ ନାରେ
ଶିବ ମୋର ଚଢ଼ଇ ନାରେ
ଶିବ ମୋର ଚଢ଼ଇ ନାରେ ଶିବ ମୋର ଚଢ଼ଇ ନାରେ
ଶିବ ମୋର ଚଢ଼ଇ କେବଳ ବାଛୁଆ ବୋଲ ତମାଥା ଜଙ୍ଗଲ ଲହୁଁ
ଭାଲୋ ରେ ରାଜ ବଦ୍ରୀନାଥ ଜଙ୍ଗଲ ଲହୁଁ ଆଛା ରେ ରାଜ ବଦ୍ରୀନାଥ ଜଙ୍ଗଲ ଲହୁଁ
କବି ଦ୍ୱିଜ କର୍ଣ୍ଣ ବୋଲେ ଶିବର ଚରଣ ତଲେ
କବି ଦ୍ୱିଜ ବୋଲେ ଶିବର ଚରଣ ତଲେ
କବି ଦ୍ୱିଜ କର୍ଣ୍ଣ ବୋଲେ ଶିବର ଚରଣ ତଲେ
କବି ଦ୍ୱିଜ କର୍ଣ୍ଣ ବୋଲେ ଶିବର ଚରଣ ତଲେ
ଶିବ ମୋର ଅଟଇ ରେ
ଶିବ ମୋର ଅଟଇ ରେ ଶିବ ମୋର ଅଟଇ ରେ ଶିବ ମୋର ଅଟଇ ରେ
ଶିବ ମୋର ଅଟଇ କେବଳ ତୈଲ ଚରନାଥ ଜଙ୍ଗଲ ଲହୁଁ
ଭାଲୋ ରେ ରାଜ ବଦ୍ରୀନାଥ ଜଙ୍ଗଲ ଲହୁଁ
ହଉ ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେ
ହରିବୋଲ।